ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 128 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିଲେ ତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ତାର ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ର ରାୟପୁରନ ଚାଲିଥିବାର 60 ନମ୍ବର ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକ ଆଉ ଆରକ୍ଷୀ ମହାନିରୀକ୍ଷକ ସମ୍ମିଳନୀରେ ଆଜି ଉଦ୍ଯାପନୀ ଅଧିବେଶନଟି ଯୋଗ ଦେବେ। ଗଲାକାଲି ପ୍ରଧାନମନ୍ତ୍ରୀ ଇ ସମ୍ମିଳନୀଠି ଯୋଗ ଦେଇକରି ଆତଙ୍କବାଦର ମୁକାବିଲା, ବାମପନ୍ଥୀ ଉଗ୍ରବାଦ, ଜାତୀୟ ନିରାପତ୍ତା ବାଗିର ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍। ଇତାର ସହିତ ଆଇନ ଶୃଙ୍ଖଳା ବ୍ୟବସ୍ଥାକେ ମଜବୁତ କରବାର ଆଉ ଆତଙ୍କବାଦର ମୁକାବିଲା ନେଇକରି ବଡ଼ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଥିଲେ। ସଂସଦର ଶୀତ ଅଧିବେଶନ ଆଇବାକାଲିଠାନୁ ମୂଲ ହେଉଛି। ଇତାର ଆଗନୁ କେନ୍ଦ୍ର ସରକାର ଆଜି ଗୋଟିଏ ସର୍ବଦଳୀୟ ବୈଠକ ଡାକିଛନ୍। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଇଥିଲାଗି ସବୁ ଦଳର ନେତାମାନଙ୍କୁ ଚିଠି ଜରିଏ ଜନେଇଛନ୍। ଆଜି ସକାଳର 11 ବଜେ ସର୍ବଦଳୀୟ ବୈଠକ ହେବା। ଅଧିବେଶନକେ ଠିକ୍ ଭାବେ ଚଲାବା ଲାଗି ସରକାର ବିରୋଧୀ ଦଳର ସହଯୋଗ କାମନା କରିବେ। ଇନ ଜନେଇ ଦିଆଯାଇପାରେ ଯେ ସଂସଦର ଶୀତ ଅଧିବେଶନ ଆଇବାକାଲିନୁ ମୂଲ ହୋଇକରି 19 ତାରିଖ ତକ୍ ଚାଲ୍ବା। ଇଥି ମୋଟ 15 କାର୍ଯ୍ୟ ଦିବସ ରହିଛେ। ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଆଇବାକାଲି ବନ୍ଦ ରହିବା। ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ସପ୍ତଦଶ ବିଧାନସଭାର 5 ନମ୍ବର ଅଧିବେଶନ ଚାଲୁଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୁଣାଣିକେ ବନ୍ଦ ରଖାଯାଇଛି। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୁକୁ ଜନେଇ ଦିଆଯିବା ବୋଲି ବିଭାଗ ତରଫରୁ କୁହାଯାଇଛି। ଚଲତି ଖରିଫ ଋତୁଥି ରାଇଜେ ଧାନ କିଣାକେ ନେଇକରି ସରକାର ବହୁତଟି ପଦକ୍ଷେପ ନେଇଛନ୍। ପଞ୍ଜିକୃତ ଚାଷୀମାନଙ୍କଠାରୁ ଧାନ କିଣିବାର ସହିତ ସେମାନଙ୍କୁ ଠିକ୍ ସମୟଥି ପଇସା ଦେବା ଲାଗି ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍। ଇତାର ଛଡ଼ା ମିଲର୍ସମାନେ ଏହି ପ୍ରକ୍ରିୟାଥି ସାମିଲ ହୋଇକରି ସହଯୋଗ ଜାରି ରଖବାରକେ ପ୍ରତିଶ୍ରୁତି ଦେଇଛନ୍ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଇ ବାବଦେ ମନ୍ତ୍ରୀ ଶ୍ରୀ ପାତ୍ର ଓଡ଼ିଶା ରାଇସ୍ ମିଲ୍ ସଂଘର କର୍ମକର୍ତ୍ତାମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ଦିଗେ ବୈଠକଟି ଆଲୋଚନା କରାଯାଇଥିଲା। ରାଇଜେ ମୋଟ 297 ସୁଭଦ୍ରା ଶକ୍ତି କାଫେ ସ୍ଥାପନା ହୋଇଥିବାର ବେଳେ ଇହାଦେ 254 କାର୍ଯ୍ୟକ୍ଷମ ରହିଛେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଧାନସଭାନ କହିଛନ୍। ବିଧାୟକ ଟଙ୍କଧର ତ୍ରିପାଠୀଙ୍କର ଗୋଟିଏ ପ୍ରଶ୍ନର ଉତ୍ତରଥି ଶ୍ରୀମତୀ ପରିଡ଼ା କହିଛନ୍, 2239 ଜଣ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଇଥି କାମ କରୁଛନ୍। ସୁନ୍ଦରଗଡ଼ ଆଉ କୋରାପୁଟନ ସବୁନୁ ଅତକା 18 ଲେଖା କାଫେ ରହିଛି। ରାଜ୍ୟ ସରକାର ଗୋ ମାତାର ସୁରକ୍ଷା ଦିଗେ କାମ କରୁଛନ୍। ଆଇବା ଦିନେ ସ୍ୱତନ୍ତ୍ର ଗୋ ସୁରକ୍ଷା ଆଇନ ଆନ୍ବାର୍କେ ସରକାର ଚିନ୍ତା କରୁଛନ୍ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଭୁବନେଶ୍ୱର ଲୋୟର ପିଏମ୍ଜିନ 5 ଦିନ ହେଲା ଅନଶନଥି ବସିଥିବାର ଗୋ ସୁରକ୍ଷା ମଣ୍ଡଳୀର ପ୍ରତିନିଧିମାନଙ୍କ ସାଙ୍ଗେ ଆଲୋଚନା କରିକରି ମନ୍ତ୍ରୀ ଇଟା କହିଛନ୍। ମନ୍ତ୍ରୀଙ୍କର ଆଲୋଚନା ଉତ୍ତରୁ ଇ ପ୍ରତିନିଧିମାନେ ଅନଶନ ଉଠିଥିଲେ। ରାଜ୍ୟ ଅନୁସୂଚିତ ଜନଜାତି ଆଉ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଆଉ ପଛୁଆବର୍ଗ କଲ୍ୟାଣ ବିଭାଗ ତରଫରୁ 2025-26 ଶିକ୍ଷା ବର୍ଷର ଲାଗି ଛାତ୍ରଛାତ୍ରୀମାନଙ୍କର ମେଟ୍ରିକ୍ ଉତ୍ତର ଛାତ୍ରବୃତ୍ତି ଆବେଦନର ସମୟକେ ବଢ଼ାଯାଇଛି। ଛାତ୍ରଛାତ୍ରୀମାନେ ରାଜ୍ୟ ଛାତ୍ରବୃତ୍ତି ପୋର୍ଟାଲ scholarship.odisha.gov.in ଥି ନୂଆକରି ଆବେଦନ କରବାରକେ ବିଭାଗ ତରଫରୁ କୁହାଯାଇଛି। ଛାତ୍ର ସ୍ତରଥି ଇ ପୋର୍ଟାଲ ଆଇବା December 31 ଶିକ୍ଷାନୁଷ୍ଠାନ ସ୍ତର ଲାଗି January 15 ଆଉ ଜିଲ୍ଲା ସ୍ତର ଲାଗି January 31, 2026 ତକ୍ ଖୋଲା ରହିବା ବୋଲି ବିଭାଗ ତରଫରୁ କୁହାଯାଇଛି। ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ନ ଶକ୍ତି ସଂରକ୍ଷଣ ସ୍ଥାୟୀ ଭବନ ସଂହିତା ଉପରେ ଗୋଟିଏ ତାଲିମ ଶିବିର ହୋଇଯାଇଛି। ବିଦ୍ୟୁତ୍ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଆଉ ପ୍ରମୁଖ ବିଦ୍ୟୁତ୍ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନଠି କାମ କରୁଥିବାର କର୍ମଚାରୀମାନଙ୍କୁ ଏଥି ପ୍ରଶିକ୍ଷଣ ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ହସ୍ତତନ୍ତ କ୍ଷେତ୍ରଟି ବ୍ୟବସାୟ ସୁଯୋଗ ଆଉ ସାଇବର ସୁରକ୍ଷା ଉପରେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଭବନଠାରେ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାପାଳ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜିଲ୍ଲାର ହସ୍ତତନ୍ତ କ୍ଷେତ୍ରଟି ବ୍ୟାପକ ବ୍ୟବସାୟ ସୁଯୋଗ ଥିବାର ଆଉ ସାଇବର ସୁରକ୍ଷା ଉପରେ ଲୋକ ସଚେତନ କରାଇଥିଲେ। ରାଜ୍ୟ ଗଲାକାଲିଠାରୁ ଶୀତ ସାମାନ୍ୟ କମିଛି। ବହୁତଟେ ଜାଗାର ତାପମାତ୍ରା ବଢ଼ିଛେ। ଆଇବା 4 ଦିନ ତକ୍ ପାକଥି ବିଶେଷ ପରିବର୍ତ୍ତନ ନାହିଁ ହୁଏ। ତା ଋତୁରୁ ତାପମାତ୍ରା ଇହାଦେନୁ 2-3 ଡିଗ୍ରୀ କମିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା 6 ଦିନ ତକ୍ ରାଇଜେ ପାକ୍ ସୁଖା ରହିବା। ଏଛିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।